ହ୍ୟାଲୋ, ମୋ ନାଁ ଲକ୍ଷ୍ମୀରାଣୀ ସ୍ୱାଇଁ, ଉପର ରଙ୍ଗମାଟି ଆଉ ଉପର ସାହିରୁ କହୁଛି, 9 ନମ୍ବର ୱାର୍ଡରୁ। ଆଉ ଏଇଠି ଆମର ଗୋଟେ ସାଇନ୍ ବୋର୍ଡ ମରା ହେଲା, ଆଉ ଏଇଟା ସମସ୍ତଙ୍କ ପାଇଁ ଭଲ, ମୋ ପାଇଁ ବି ଭଲ, ଆଉ ସୁବିଧା ହେଲା। ଆଉ ଟିକେ ମୁଁ ହ୍ୟାଣ୍ଡିକ୍ୟାପ୍ ତ ଚାଲିପାରେନି ନା ଯାଇପାରେନି, ଯାହା ଟିକେ ସୁବିଧା ହେଲା, ଆଉ ଭଲ ଏଇଟା ଆମକୁ ଟିକେ ସାହାଯ୍ୟ ମିଳିଲା, ଆଉ ଏଥିପାଇଁ ବହୁତ ଖୁସି ଅଛି।
ହଁ।